ହ୍ୟାଲୋ, ମୁଁ ଏଇ ଧୀରିକୁଟି ବସ୍ତିରେ କହୁଥିଲି, ସୁଜାତା ପ୍ରଧାନ। ଆଉ ଆମ ଘରେ ପାଣି ପଶୁଛି, ତ ସେଇଥିପାଇଁ ଆମେ କମ୍ପ୍ଲେନ୍ କରିଥିଲୁ ପ୍ରିନ୍ସିପାଲ ଧନ ଇଏ କେନ୍ଦ୍ରକୁ। ଆଉ ସେଥିପାଇଁ ଟିକେ ଆମକୁ ସହାୟତା କଲେ ଆମେ ଧନ୍ୟବାଦ ଆପଣଙ୍କ ପାଖରେ ହବୁ ବୋଲିକି ସେ ଭାବିଛୁ। ଡ୍ରେନରୁ ପାଣି ବର୍ତ୍ତେଇ ଯାଉଛି, ପାଣି ବର୍ତ୍ତିଲା ପରେ ଆମ ଘର ଭିତରେ ବସିଛନ୍ତି, ଯେତେ ମାନେ ମାସକୁ ମାସ କହିବାକୁ ଗଲେ ଘର ଉଚ୍ଚା କଲେ ବି ସେ ଭିତରେ ସେଇ ପାଣି ପଶୁଛି, କିଛି ବି ମାନେ ଇଏ ହଉନି, ବେନିଫିଟ ହଉନି। ସେଥିପାଇଁ ଆମେ ଫୋନ ରୁ ନମ୍ବର ଇଏ କରିକି ଫୋନ କରିଥିଲୁ ଆପଣଙ୍କ ପାଖକୁ।